अभ्यासेन असमर्थ असि मत्कर्म परमो भव मदर्थमपि कर्माणि कर्मं सिद्धिमवाप्स्यसि अभ्यासोपि असमर्थ असि मत्कर्म परमो भव मदर्थमपि कर्माणि कुर्वन् सिद्धिमवाप्स्यसि अभ्यास अपि असमर्थ असि मत कर्म परम भव मदर्थमपि कर्माणि कर्मं सिद्धिम् अवाप्स्यसि। ये भक्ति योग कथा भक्ति योग कथा है द्वादश अध्याय ठीक अछि। एटा सब श्लोक समस्त पाइ भक्त बना भक्ति योग श्रेष्ठ সেইপাই কি এই ভক্তি জায়গায় কুড়িটা শ্লোক আছে, কমসে কম প্রায় অধিকাংশ পিলা সমস্ত করি। তেণু এই ভক্তি যোগ খুব গুরুত্ব সহকারে, কেন ভক্তি যোগ যদিও গীতার নবম থাকে সার, কিন্তু ভক্তি যোগ এর ফলদায়ক হচ্ছে ভক্তি যোগ। কারণ ভক্তি যোগের কোন কোন শ্রেষ্ঠতা বা কোন মানে ভগবানকে অতি প্রিয় সম্মত ভক্ত, যে ভক্ত সম্মত প্রিয় যে এই প্রকার করিব সে মোর প্রিয়, সে মোর প্রিয়, সে মোর প্রিয়, এই প্রকার ভগবান তাঁকর সমস্ত চাহিদা সমস্ত জীব পাখর প্রাপ্ত বস্তুকে সেটিকে প্রতিপন্ন করছেন। জীব মতে এই প্রকার করু তাহলে মতো সে প্রিয় হয়ে পাইব। তেমন ইয়ে যে শ্লোক ইয়ে গোটে সিরিয়াল শ্লোক সমস্ত তারা মনে বুঝিপারে। অভ্যাস অপি অসমর্থ আছে, অভ্যাসে যদি অসমর্থ হব মত কর্ম পরম ভব, মো উদ্দেশ্যে কর্ম কর আউ মদর্থ মতে কর্মাণি, মো উদ্দেশ্যে কর্ম করিবা দ্বারা পূর্বম সিদ্ধি ভবাসে, ধীরে 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 তবে সিদ্ধি প্রাপ্ত হয়েছে। তেমনি এর পূর্বরু ভগবান কইছেন্তি যে মজৈব মন অদৎস মহি বুদ্ধি নিবেশয় নিবেশিষ্যসি মজৈব অতমধ অসংশয়। এটা নিশ্চয় থিব ভগবান রূপ নাই নিরাকার ওমকার ଏ ଓଙ୍କାର ଯେ ଉପାସନା କରେ ଏବଂ ସର୍ବତ୍ର ଗମଚିନ୍ତ୍ୟଂ ଚ ଏବଂ ସବୁବେଳେ ଯେ ମୋର ବିସ୍ତାରକୁ ଗୋଟିଏ ବସ୍ତୁ ଦେଣ ସବୁଆଡେ ସେ ମୋର ପ୍ରକାଶକୁ ଦେଖେ ମୋର ତତ୍ତ୍ୱକୁ ଦେଖେ କୁଟସ୍ତମ ଚରଣ ଦେବ ଏବଂ ତାର ହୃଦୟ ମଧ୍ୟରେ ଏଇଟାକୁ ବି ଚିନ୍ତା କରିପାରିବ ତାହେଲେ ସିଏ କଣ କରିବ ନା ସିଏ ସର୍ବଭୂତ ସେ ସମସ୍ତ ଜୀବ ପ୍ରତି ହିତ ସାଧନ କରିପାରିବ ଯେହେତୁ ମୁଁ ସର୍ବତ୍ର ବିରାଜମାନ ତେଣୁ ସମସ୍ତ ଜୀବ ପ୍ରତି ସେ ସଦୈବ ପାରିଥିବ କାହିଁକିନା ମୁଁ ଗୋଟିଏ ଜାଗାରେ ଯେହେତୁ ନାହିଁ ସର୍ବତ୍ର ବିରାଜମାନ ତେଣୁ କୌଣସି ଜୀବ ପ୍ରତି ସେ ହିଂସା ଆଚରଣ କରିବ ନା ସବୁ ଜୀବ ପ୍ରତି ଅର୍ଥ ଏ ସମଭାବ ରହିପାରିବ ତାପରେ ଅତି ସ୍ୱପରେ ଭଗବାନ କହୁଛନ୍ତି କଣ ନା ନା ଏଇଟା ହଉଛି କ୍ଲେଶ ଅଧିକତର କ୍ଲେଶ ଅଧିକତର ଅବ୍ୟକ୍ତ ଆସକ୍ତ ଅର୍ଥାତ ଯେଉଁମାନେ ଅବ୍ୟକ୍ତ ଉପାସନା କରନ୍ତି ଇଏ ବହୁତ କଷ୍ଟ ସାଧି ଟିକେ ହେଇଯାଏ କାହିଁକି ନା ଅବ୍ୟକ୍ତା ଇ ଗତିରେ ଦୁଃଖ ଅବ୍ୟକ୍ତ ଗତିଟା ଦୁଃଖ ଯଦି ଆମେ ଗତି ପ୍ରାପ୍ତ ହେଇଯାଉ ଗତି ମାନେ ଆମର ଅନ୍ତିମ ଲକ୍ଷ୍ୟ ଇଚ୍ଛିତ ସିଦ୍ଧି ଯେଉଁମାନେ ନିରାକର ଉପାସନା କରନ୍ତି ତାଙ୍କର ଲକ୍ଷ୍ୟ କଣ ଜାଣିଛନ୍ତି ମିଶିକି ଏକାକର ହେଇଯିବ ଆତ୍ମା ପରମାତ୍ମାରେ ବିଲୀନ ହେଇଯିବା ଏ ତାଙ୍କ ଲକ୍ଷ୍ୟ ଯେ ଆତ୍ମାକୁ ପରମାତ୍ମାରେ ମିଶେଇ ଦେବା ଏକାକାର ଦେବା ଇଏ ବି ଗତି ହଉଛି ଦୁଃଖ ଏବଂ ଦେହ ବଦଳିବାରେ ଏବଂ ଏଇ ଜୀବନର ମଧ୍ୟ ସେଇଟା ସାଧନ କରିବା ବୋଲି ଇଏ ବି କହିଛନ୍ତି କାହିଁକି ନିରାକାର ଉପାସନା ସାଧନ ଉପାସନା ହବ ନା ତାକୁ ଜ୍ଞାନ ଦରକାର ଅଛି ଏବଂ କଠିନ ତପସ୍ୟାରେ ପ୍ରୟୋଜନ ରହିଛି ଜ୍ଞାନୀମାନେ ବିଶେଷ କରି ଏ ଭଗବାନଙ୍କୁ ନିରାକାର ଭାବରେ ଉପାସନା କରନ୍ତି ପ୍ରଚଣ୍ଡ ଜ୍ଞାନ ଦରକାର ଆଉ ଜ୍ଞାନ 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 ପ୍ରାପ୍ତ ହେବାକୁ ହେଲେ ଅଧ୍ୟବସାୟ ତପସ୍ୟା ତପସ୍ୟା ବ୍ରହ୍ମଚର୍ଯ୍ୟ ସମୟ ଅର୍ଥାତ୍ ଶ୍ରୀ ବ୍ରହ୍ମଚର୍ଯ୍ୟ ଧାରଣ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ନହେଲେ ଜ୍ଞାନ ହବ ନା ଯେଉଁଟା ଥରେ ପଡିବ ତାକୁ ଦିନକାର ମାଇଣ୍ଡ ସେଟ ହେଇଯାଉ ନହେଲେ ହବ ନା ତେଣୁ ସେଥିପାଇଁ କହିଲେ ନା ଏଇଟା କ୍ଲେଶ ଅଧିକ କାହିଁକିନା ଯଦି ଗତି ଯଦି ଅଭ୍ୟକ୍ତକୁ ପାଇଯାଉ ତା ବି ଦୁଃଖ ବା ଅଭ୍ୟକ୍ତକୁ ପ୍ରାପ୍ତ ହେବା ପାଇଁ କି ବହୁ ଦୁଃଖ କଷ୍ଟ କରି ଅଭ୍ୟକ୍ତ ପ୍ରାପ୍ତ ହବ ସାଧାରଣ ନୁହଁ ବହୁ ଚେଷ୍ଟା ସେଥିପାଇଁ କି ଆଜି ନା ତାପରେ ଆଜି ଶ୍ଳୋକ ଏଇ ଶ୍ଳୋକ ଗୁଡା କହୁଛନ୍ତି ଯେ ପ୍ରକୃଷ୍ଟ ଉପାୟ ହଉଛି କଣ ମତେ ଯୋଗ କର ବା ଧ୍ୟାନ କର ବା ମତେ ପ୍ରାପ୍ତ ବା ପ୍ରକୃଷ୍ଟ ଉପାୟ ହଉଛି କଣ ନା ମୋ ଏବେ ମନ ଅଭ୍ୟସ୍ତ ମତେ ମନଟା ମୋ ପ୍ରତି ଅର୍ପଣ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ଶ୍ଳୋକରେ ଏ ମନକୁ ଭଗବାନଙ୍କ ଚରଣ ଆଶ୍ରିତ କରିବା ପାଇଁ କହୁଛନ୍ତି କାହିଁକି ନା ମନ ସମସ୍ତ ଇନ୍ଦ୍ରିୟ ରାଜା ମନ ଯେଉଁ ପ୍ରକାରେ ଆଖି ଯାଉଛି କି ଯଦି ମନ ନଯିବ ସେଠି ଆଖି ଯାଇକି କିଛି ଲାଭ କରିପାରିବ ନା ସେଥିପାଇଁ କି ମନଟାକୁ ଭଗବାନଙ୍କ ପାଖରେ ଦେଇଦେବ ପ୍ରତ୍ୟେକ କ୍ଷେତ୍ରରେ ପ୍ରତି ଜାଗାରେ ସ୍କୁଲରେ ନାଇ ମନ ଦେଇ ପଡ଼ୁଛେ ନା ହଁ ପଢ଼ିବି ତ ପଢ଼ିବି ମୁଁ ମନ କ'ଣ ନା ମନ ଦେଇ ପଡ଼ିବା ପ୍ରତ୍ୟେକ ଜିନିଷ ମନଟା ଯଦି ନ ଲାଗିବ ତାହେଲେ କିଛି କାମ ସିଦ୍ଧି ହବ ନା ସେଥିପାଇଁ କହୁଛନ୍ତି କ'ଣ ଯେ ଏଇ ଯଦି ମନ ଏବଂ ବୁଦ୍ଧି ମତେ ଅର୍ପଣ କରିବ ତାହେଲେ ତମେ ନିଜେ ଶେଷ ଅର୍ଥାତ୍ ମତେ ପ୍ରାପ୍ତ ହେଇପାରିବ ମୋ ଲୋକ ପ୍ରାପ୍ତ ହେଇପାରିବ ଏଥିରେ କିଛି ଚିନ୍ତା କରିବା ଦରକାର ନାହିଁ ତାପରେ କହୁଛନ୍ତି କଣ ନା ଯଦି ତୁମର ଚିତ୍ତ ତୁମର ମୋଠି ନ ରହୁଛି ଅର୍ଥାତ୍ ଚିତ୍ତ ସମାଧାନ କରୁ ଯଦି ଚିତ୍ତ ମୋ ପ୍ରତି ଏକାଗ୍ର ଭାବ ଯଦି ନ ଆସୁଛି ତାହେଲେ କଣ କର ନ ସ୍ୱପ୍ନସି ଯଦି ତୁମେ ଅସମର୍ଥ ହୁଅ ତାହେଲେ ଅଭ୍ୟାସ ଯୋଗେ ନିଶ୍ଚନ୍ଦିର ତମେ ଅଭ୍ୟାସ ଯୋଗ ଆଚରଣ କର ଅଭ୍ୟାସ ଯୋଗ ମାନେ ଏଇ ଯେ ଭକ୍ତି ଜୀବନ ସକାଳ ଉଠିବି ଯେ ପ୍ରଣାମ କରିବି ଭଗବାନଙ୍କୁ ବି ସେତେ ଫୁଲ 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 କରିବି ପୂଜା ସେବା କରିବି ତାପରେ ମଙ୍ଗଳାରତୀ ହବ ଜପ ହବ ଆମର ରୁଟିନ୍ ମଧ୍ୟ ଜୀବନ ତାହେଲେ କ'ଣ ହବ ନା ଧୀରେ 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 ଏଇସବୁ କର୍ମ କରୁ 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 ମନ ନ ଅନ୍ୟଗାମୀ ନା ମନ କେତେବେଳେ ଏ ଅନ୍ୟଗାମୀ ହବ ନା ତାପରେ ଆଜି ଶ୍ଳୋକରେ କହୁଛନ୍ତି କ'ଣ ନା ଅଭ୍ୟାସ ଅତି ଅସମର୍ଥ ଯଦି ଅଭ୍ୟାସରେ ତୁମେ ଅସମର୍ଥ ହୁଅ ଭକ୍ତି ଯୋଗରେ ଅସମର୍ଥ ହୁଅ ଦୀର୍ଘ ସମୟ ଦେଇପାରିବ ନା, ଭକ୍ତ ସଙ୍ଗ କରିପାରିବ ନା, ଯଦି ଅସମର୍ଥ ହବ, କିନ୍ତୁ ଏଇଟା ତ ବହୁତ ପ୍ରଶସ୍ତ, ଅସମର୍ଥ ହବାର କୌଣସି ପ୍ରଶ୍ନ ନାହିଁ। ତାହେଲେ ଏଇ ଭକ୍ତମାନଙ୍କ ଭକ୍ତ ସଙ୍ଗ କରିବା ଗୋଟେ ସପ୍ତାହରେ ଗୋଟେ ଦିନ, ତିନି ଦିନ, ତିନି ଦିନ ଯେତେଟା ସମ୍ଭବ, କି ଯେମିତି 7 ଦିନ ହବ, ସେଥିରେ କିଛି ଅସୁବିଧା ନାହିଁ। ଯଦି ଅସମର୍ଥ ହୁଅ, ମତ କର୍ମ କର୍ମ ହବ, ମୋ ଦେଶରେ କିଛି କର୍ମ କରିବ, କର୍ମ କରିବା ମାନେ କ'ଣ କିଛି ସେବା। ଠିକ୍, ମୁଁ ସବୁଦିନ ତ ରୁଟିନ୍ ବଦ୍ଧ ଭାବରେ ଜୀବନଯାପନ କରିପାରୁନି, ତେଣୁ ସେବା କରିଦେବି କିଛି କାୟିକ। ବିଶେଷ କରି ଏ କର୍ମଟା କାୟିକ ସେବା, କାରଣ ଭଗବାନଙ୍କ କର୍ମ ଦୁଇ ତିନି ପ୍ରକାର ହେବ, କାୟିକ ବାଚିତ ମାନସିକ। ଶରୀରିକ କିଛି କର୍ମ କରିଦେଇ ହେବ, ବାଚି କିଛି କର୍ମ ମୋ ଦ୍ୱାରା କିଛି ଲୋକଙ୍କୁ ଯଦି ବର୍ଣ୍ଣନ କରିବେ, ଏଇଠି କିଛି ଏଇଠି କାମଟା କରିଦେବ, ସେଇ କାମଟା କରିଦେବ, ସେଠି ପଇସାଟା ପକେଇଦେବ, ନାନା ପ୍ରକାର କର୍ମ ବାଚିକ ଏବଂ ମାନସିକ। ମନେ ମନେ ଏଇ କର୍ମଟା ହବ, ତା କେମିତି ପ୍ଲାନ ସବୁବେଳେ ଏଇ ଯେ କାହାକୁ ମୁଁ କହିବି କେଉଁ ପ୍ରକାର ହେଇପାରେ, ଏଇବାର ତିନି ପ୍ରକାର କର୍ମ ହୋଇଥାଏ। ତ ଏଠି ଯଦି କହୁଛନ୍ତି କ'ଣ ନା, ଯଦି ଅଭ୍ୟାସ ବା ଭକ୍ତି ଯୋଗରେ ଜଣେ ଯଦି ସ୍ଥିର ହେଇ ନପାରୁଛି, ସେଠି କର୍ମ କରିବା ଦରକାର ଅଛି, କର୍ମ କରିବା ଦରକାର। ଏଠି ଆସିଛନ୍ତି, ଯଦି ଆମେ ଭକ୍ତି ଯୋଗ ପୁନରାଗମନ କରିପାରିବୁ, ତାହେଲେ କିଛି ମନ୍ଦିରରେ କିଛି କର୍ମ କରିଦେଇଛି, କିଛି କାମ କରିଥାଏ। ତାପରେ କହୁଛନ୍ତି କ'ଣ ନା, ଏଇ ଅପି ଅସତ ଅସି, ଏଥିରେ ଯଦି ତୁମେ ଅସମର୍ଥ ହୁଅ, ତାହେଲେ କ'ଣ କର ନା ସର୍ବକର୍ମ ଫଳ ତିଆରି। ମାନେ କହିବେ ଆଜ୍ଞା, ଆମେ ତ ଚାକିରି ବାକିରି କରୁଛୁ, ଆମେ କ'ଣ କରିବୁ, କର୍ମ ତ ଡାଇରେକ୍ଟ ଶାରୀରିକ ସେବା କରିପାରିବୁନି, କେମିତି କିଛି ଅର୍ଥ ନାହିଁ, କର୍ମ ଫଳ କିଛି କରିଥାନ୍ତି। ଏଇ ବେକାରେ ଗୋଟିଏ ବେଳେ ଗୋଟିଏ ଶ୍ଳୋକ ଖୁବ ସୁନ୍ଦର ଭାବରେ ଏକବାର ଜଏଣ୍ଟ ହେଇଅଛି, ବେଗରେ ଲାଗି ଲାଗି ଶ୍ଳୋକ ସବୁଡ଼ାଏ ଲାଗି ଲାଗି ଶ୍ଳୋକ। ଅର୍ଥାତ୍ ଭଗବାନ ଏଇ କହିବା ତାତ୍ପର୍ଯ୍ୟ ହେଉଛି, କାରଣ ଭଗବାନ ଚାହୁଁଛନ୍ତି ଆରେ ଜୀବ ହଁ ଏଟା ନ କରିପାରିଲା, ଠିକ ଅଛି ସେଟା କର, ସେଟା ଯେତେ କହିଲ ନା ଆଉ ଗୋଟେ କର, ଏମିତି ଯେକୌଣସି ଉପାୟରେ ହଉ କିଛି ନା କିଛି କର, କାହିଁକିନା ଜୀବ ଯେହେତୁ ତାର କରିବାର କର୍ତ୍ତବ୍ୟ କର୍ମ କରିବାର ଅଧିକାର ଅଛି, ବା ସେ ପାରିବ କର୍ମ ନ କର୍ତ୍ତ ରହିପାରିବ ନା। ତେଣୁ ଏଇସବୁ କଲେ କ'ଣ କରିବ ନା, ଧୀରେ 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 ଭଗବାନ କହୁଛନ୍ତି ବା ସେ ମୋତେ ଏଇ କର୍ମ କରିବା ଦ୍ୱାରା ମୋତେ ପ୍ରାପ୍ତ ହେବ, ମୋତେ ପ୍ରାପ୍ତ ହେଇପାରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଜୟ ଗୋପାଳ ଭଗବତ ଗୀତା କି ଜୟ ଜଗନ୍ନାଥ।